ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ନେପାଳ ପ୍ରତିପକ୍ଷଙ୍କ ସହ କଲେ ବାର୍ତ୍ତାଳାପ, କହିଲେ ଦେଶରେ ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ପାଇଁ ଭାରତର ଦୃଢ଼ ସମର୍ଥନ ରହିଛି। ବିହାର ଦିନିକିଆ ଗସ୍ତରେ ଯାଇଥିବା ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ପାଟନାଠାରେ ସାକ୍ଷାତ କଲେ ବିହାର ମୁଖ୍ୟମନ୍ତ୍ରୀ। ଦେଶରେ ଯୁବକମାନଙ୍କୁ କୁଶଳୀ କରିବା ପାଇଁ ସରକାରଙ୍କ ସହ ସହଭାଗିତା ଆଧାରରେ କାର୍ଯ୍ୟ କରିବାକୁ ଶିଳ୍ପପତିମାନଙ୍କୁ ଆହ୍ୱାନ କଲେ ଅର୍ଥମନ୍ତ୍ରୀ। ଏବଂ ଏସିଆ କପ୍ T20 କ୍ରିକେଟରେ ଆବୁଧାବିଠାରେ ଆଜି ସନ୍ଧ୍ୟାରେ ଆଫଗାନିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ହେବ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କିଙ୍କ ସହ ବାର୍ତ୍ତାଳାପ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ନେପାଳରେ ନିକଟରେ ଘଟିଥିବା ହିଂସାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପ୍ରତି ସେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଦେଶରେ ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ପାଇଁ ଭାରତର ଦୃଢ଼ ସମର୍ଥନ ରହିଥିବା କଥାକୁ ସେ ଦୋହରାଇଛନ୍ତି। ନେପାଳରେ ଆସନ୍ତାକାଲି ପାଳନ କରାଯିବାକୁ ଥିବା ଜାତୀୟ ଦିବସ ଅବସରରେ ସେ ପ୍ରଧାନମନ୍ତ୍ରୀ ଏବଂ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିହାରରେ ଅନୁଷ୍ଠିତ ହେବାକୁ ଥିବା ଆସନ୍ତା ବିହାର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଜେଡିୟୁ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପାଟନାଠାରେ ଆଜି ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଏ ବୈଠକରେ ବିଜେପି ରାଜ୍ୟ ସଭାପତି ଡକ୍ଟର ଦିଲ୍ଲୀପ ଜୟସ୍ୱାଲ, ଜେଡିୟୁ କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ସଞ୍ଜୟ ଝା, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ବିହାର ଦାୟିତ୍ୱରେ ଥିବା ବିଜେପି ପ୍ରଭାରୀ ବିନୋଦ ତୱାଡେ, ବରିଷ୍ଠ ଜେଡିୟୁ ନେତା ତଥା ମନ୍ତ୍ରୀ ବିଜୟ କୁମାର ଚୌଧୁରୀଙ୍କ ସହ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ବୈଠକରେ ଜେଡିୟୁ ଏବଂ ବିଜେପିର ଶୀର୍ଷ ନେତାମାନେ ବିହାର ବିଧାନସଭା ନିର୍ବାଚନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ବିହାର ଦିନିକିଆ ଗସ୍ତରେ ଯାଇଛନ୍ତି। ସେ ଦେହରୀ ଅନସୋନ୍ ଓ ବେଗୁସରାଇଠାରେ ଦଳୀୟ ନେତା, କାର୍ଯ୍ୟକର୍ତ୍ତା, ନିର୍ବାଚିତ ପ୍ରତିନିଧିମାନଙ୍କ ସହ ଆଜି ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ରାଜ୍ୟର ଶିଳ୍ପ ତାଲିମ ପ୍ରତିଷ୍ଠାନ ITIଗୁଡ଼ିକୁ କୃତ୍ରିମ ବୁଦ୍ଧିମତା ପରିଚାଳିତ ପ୍ରଶିକ୍ଷଣ କେନ୍ଦ୍ରରେ ଉନ୍ନୀତ କରିବା ପାଇଁ କେନ୍ଦ୍ର ସରକାର ଅର୍ଥ ଯୋଗାଇଦେବେ। ନୂଆଦିଲ୍ଲୀରେ ଇଣ୍ଡିଆନ୍ ଫାଉଣ୍ଡେସନ୍ ଫର୍ କ୍ୱାଲିଟି ମ୍ୟାନେଜମେଣ୍ଟର ବାର୍ଷିକ ଆଲୋଚନାଚକ୍ରରେ ଯୋଗଦେଇ ଶ୍ରୀମତୀ ସୀତାରମଣ କହିଛନ୍ତି, ଶିଳ୍ପର ପରିବର୍ତ୍ତିତ ଆବଶ୍ୟକତାକୁ ପୂରଣ କରିବା ପାଇଁ ITIଗୁଡ଼ିକର ଉନ୍ନତିକରଣ କରାଯାଉଛି। ସେ କହିଛନ୍ତି, ଗତ 2-3 ବାର୍ଷିକ ବଜେଟ୍ରେ ସରକାର ମାନବ ସମ୍ବଳର କାର୍ଯ୍ୟଦକ୍ଷତାକୁ ସହାୟତା କରିବା ଲାଗି ପଦକ୍ଷେପ ନେଇଛନ୍ତି। ଦେଶର ଯୁବକମାନଙ୍କୁ କୁଶଳୀ କରିବା ପାଇଁ ସରକାରଙ୍କ ସହ ସହଭାଗିତା ଆଧାରରେ କାର୍ଯ୍ୟ କରିବାକୁ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ଶିଳ୍ପପତିମାନଙ୍କୁ ଆହ୍ୱାନ କରିଛନ୍ତି। ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ଅହରହ ଉଦ୍ୟମ କରିଆସୁଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଜାଣିବା, ମୋଦି ସରକାର କିଭଳି ଭାରତର କୃଷି କ୍ଷେତ୍ରକୁ ଏକ ଅଗ୍ରଣୀ କ୍ଷେତ୍ର ଭାବେ ବିକଶିତ କରିବା ଲାଗି ପଦକ୍ଷେପ ଗ୍ରହଣ କରୁଛନ୍ତି। କୃଷି ହେଉଛି ଭାରତର ଅର୍ଥବ୍ୟବସ୍ଥା ଏବଂ ସଂସ୍କୃତିର ମେରୁଦଣ୍ଡ। ଏହା ଲକ୍ଷ ଲକ୍ଷ ପରିବାରକୁ ଆର୍ଥିକ ସହାୟତା ଯୋଗାଇବା ସହ ବ୍ୟକ୍ତିର ପରିଚୟ ସୃଷ୍ଟି କରିଥାଏ। ଭାରତ ଅମୃତକାଳରେ ପ୍ରବେଶ କରିବା ସହିତ ସଶକ୍ତ କୃଷକମାନେ ଦେଶକୁ ଖାଦ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳତାରୁ ନେତୃତ୍ୱକୁ ନେବାକୁ ଆଗେଇ ଚାଲିଛନ୍ତି। ଗତ 11 ମଧ୍ୟରେ କୃଷି ମନ୍ତ୍ରଣାଳୟର ବଜେଟ୍ ପ୍ରାୟ 22,000 କୋଟି ଟଙ୍କାରୁ ବୃଦ୍ଧି ପାଇ 1,37,000 କୋଟି ଟଙ୍କାରୁ ଅଧିକ ହୋଇଛି। ପ୍ରଧାନମନ୍ତ୍ରୀ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ତାଙ୍କ ଅଭିଭାଷଣରେ ଦୋହରାଇଛନ୍ତି, ଦେଶର କୃଷକମାନେ ହେଉଛନ୍ତି ସରକାରଙ୍କର ସବୁଠାରୁ ବଡ଼ ପ୍ରାଥମିକତା ଏବଂ କୃଷକଙ୍କ ସ୍ୱାର୍ଥରେ କୌଣସି ଆପୋଷ ବୁଝାମଣା କରାଯିବ ନାହିଁ। କୃଷକଙ୍କ ସ୍ୱାର୍ଥ ସୁନିଶ୍ଚିତ କରିବା ଦିଗରେ ସରକାର ନିରନ୍ତର କାର୍ଯ୍ୟ କରି ଗତ 11 ମଧ୍ୟରେ ଖରିଫ୍ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ 81% ବୃଦ୍ଧି କରି 226% ପହଞ୍ଚାଇଛନ୍ତି। ସେମାନଙ୍କ ଆର୍ଥିକ ସୁରକ୍ଷାକୁ ସୁଦୃଢ଼ କରିବାକୁ ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଚଳିତ ସ୍ୱାଧୀନତା ଦିବସରେ ଦିଲ୍ଲୀର ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଘୋଷଣା କରିଥିଲେ। ଚଳିତ ମାସ 3 ତାରିଖରେ ତାଙ୍କର ଲକ୍ଷ୍ୟ ସାକାର ହୋଇଥିଲା। ଯେତେବେଳେ ସାଧାରଣ ଲୋକଙ୍କ ଜୀବନଶୈଳୀକୁ ସହଜ ଓ ସରଳ କରିବା ପାଇଁ ଜିଏସ୍ଟି ପରିଷଦ ଅନେକ କ୍ଷେତ୍ରରେ ଟିକସ ହାର ହ୍ରାସ କରିଥିଲା, ଏହି ନୂଆ ଦର ଚଳିତ ମାସ 22 ତାରିଖରୁ ଲାଗୁ ହେବ। ଏହାଦ୍ୱାରା ସାଧାରଣ ଜନତା ଉପକୃତ ହେବେ। ଆଜି ଆମେ ସାଇକେଲ ଉଦ୍ୟୋଗ ଉପରେ ଆଲୋଚନା କରିବା। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ପରେ ଦେଶର ବିଭିନ୍ନ କ୍ଷେତ୍ରରେ ଟିକସ ହାର ହ୍ରାସ କରାଯାଇଛି। ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ନିବେଶକ ପର୍ଯ୍ୟନ୍ତ ଏବଂ ଶ୍ରମିକଙ୍କଠାରୁ ବୃହତ୍ ଶିଳ୍ପପତି ପର୍ଯ୍ୟନ୍ତ ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜିଏସ୍ଟି ସଂସ୍କାରକୁ ସ୍ୱାଗତ କରିଛନ୍ତି। ଜିଏସ୍ଟି ପରିଷଦ ଗତ 3 ତାରିଖରେ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ବାସ୍ତବତାର ରୂପାନ୍ତର କରିଛି। ସାଇକେଲ ଉପରେ ଜିଏସ୍ଟି ହାର ପୂର୍ବରୁ 12% ଥିବାବେଳେ ଏହାକୁ 5% ହ୍ରାସ କରାଯାଇଛି। ଗଣମାଧ୍ୟମ ସହ କଥାବାର୍ତ୍ତା କରି ଜଣେ ସାଇକେଲ ବ୍ୟବସାୟୀ ପୁନିତ ମେହେଟା ଏହି ପଦକ୍ଷେପକୁ ସ୍ୱାଗତ କରି କହିଛନ୍ତି, ଏ ନିଷ୍ପତ୍ତି ଫଳରେ ସାଇକେଲ କ୍ରୟ କରିବା ପାଇଁ ଯୁବକମାନେ ଉତ୍ସାହିତ ହେବେ ଏବଂ ଏକ ସୁସ୍ଥ ଜୀବନଶୈଳୀକୁ ଆପଣାଇବେ। ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଆୟକର ଆଇନ ଏବଂ ଦ୍ରବ୍ୟ ଓ ସେବା ଟିକସରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର କରାଯାଇଛି। ନୂଆଦିଲ୍ଲୀରେ ପିଏଏଫ୍ଆଇର ବାର୍ଷିକ ଫୋରମ 2025ରେ ସମ୍ବୋଧିତ କରି ଶ୍ରୀ ବୈଷ୍ଣବ କହିଛନ୍ତି, ଯେପରି ଭାବେ ଜିଏସ୍ଟିରେ ପରିବର୍ତ୍ତନ ଅଣାଯାଇଛି ତାହା ଦୈନନ୍ଦିନ ଘରୋଇ ସାମଗ୍ରୀ ଏବଂ କୃଷି ଉତ୍ପାଦକୁ ଅଧିକ ସୁବିଧା ପ୍ରଦାନ କରିବ। ସେ କହିଛନ୍ତି, ଯେତେବେଳେ ସାମଗ୍ରୀର ମୂଲ୍ୟ ଚାହିଦାଠାରୁ କମ୍ ହେବ ସେତେବେଳେ ଚାହିଦା ଯଥେଷ୍ଟ ବୃଦ୍ଧି ପାଇବ। ରେଳଯାତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗରେ ଶ୍ରୀ ବୈଷ୍ଣବ କହିଛନ୍ତି, ଭାରତୀୟ ରେଳବାଇ ସୁରକ୍ଷା ପ୍ରକଳ୍ପରେ ପ୍ରତିବର୍ଷ 1,30,000 କୋଟିରୁ ଅଧିକ ଅର୍ଥ ଖର୍ଚ୍ଚ କରାଯାଉଛି। ସେ କହିଛନ୍ତି, ସରକାରଙ୍କ ଅହରହ ପ୍ରୟାସ ଯୋଗୁଁ 2013-14 ଦୁର୍ଘଟଣା ସଂଖ୍ୟା ବାର୍ଷିକ 170ରୁ ହ୍ରାସ ପାଇ 31ରେ ପହଞ୍ଚିଛି। ସରକାର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଯଥେଷ୍ଟ ପୁଞ୍ଜିନିବେଶ କରିବା ସହ ରକ୍ଷଣାବେକ୍ଷଣ ପଦ୍ଧତିରେ ଉନ୍ନତି ଆଣିଛନ୍ତି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଛତିଶଗଡ଼ର ସୁକ୍ମା ଜିଲ୍ଲାରେ ସୁରକ୍ଷା ବାହିନୀ ସହିତ ହୋଇଥିବା ଗୁଳି ବିନିମୟ ଘଟି ଜଣେ ମାଓବାଦୀର ମୃତ୍ୟୁ ହୋଇଛି। ଗାଦିରାସ ଏବଂ ଫୁଲବାଗଡ଼ି ମଧ୍ୟରେ ଥିବା ଜଙ୍ଗଲ ଅଞ୍ଚଳରେ ଏହି ଗୁଳି ବିନିମୟ ଘଟିଥିଲା। ଜିଲ୍ଲା ପୁଲିସ୍ ଅଧୀକ୍ଷକ କିରଣ ଚାଭାନ କହିଛନ୍ତି, ସେହି ଅଞ୍ଚଳରେ ସୁରକ୍ଷାକର୍ମୀମାନଙ୍କ ପକ୍ଷରୁ ତଲାସୀ ଅଭିଯାନ ଜାରି ରହିଛି। ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ପ୍ରବଳ ବର୍ଷା ହେବା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହେବାର ସୂଚନା ମିଳିଛି। ନନ୍ଦନନଗର ଅଞ୍ଚଳର 4 ଗ୍ରାମ ସବୁଠାରୁ ଅଧିକ ପ୍ରଭାବିତ ହୋଇ ଏଥିରେ 14 ନିଖୋଜ ଥିବା ସହ 20 ଆହତ ହୋଇଛନ୍ତି। ଏହି ବର୍ଷା ବିତ୍ପାତରେ 35 ଘର କ୍ଷତିଗ୍ରସ୍ତ ହେବା ସହ ପ୍ରାୟ 200 ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ, ବିପର୍ଯ୍ୟସ୍ତ ପରିଚାଳନା ସଚିବ ବିନୋଦ କୁମାର ସୁମନଙ୍କ ସହ ପରିସ୍ଥିତିର ସମୀକ୍ଷା କରିବା ସହ ତୁରନ୍ତ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆହତଙ୍କ ଉପଯୁକ୍ତ ଚିକିତ୍ସା ତଥା ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖେଳ ଖବର। ଏସିଆ କପ୍ ଟି20 କ୍ରିକେଟ୍ରେ ଆଜି ଆବୁଧାବିରେ ଗ୍ରୁପ୍ ବି ର ଏକ ମ୍ୟାଚ୍ରେ ଆଫଗାନିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ରାତି 8:00 ଏହି ମ୍ୟାଚ୍ ଆରମ୍ଭ ହେବ। ସୁପର ଫୋର୍ ପର୍ଯ୍ୟାୟକୁ ଯିବା ଲାଗି ଆଫଗାନିସ୍ତାନ ଏହି ମ୍ୟାଚ୍କୁ ଜିତିବାକୁ ପଡ଼ିବ। ଆବୁଧାବିର ଶେଖ୍ ଜାୟେଦ୍ ଷ୍ଟାଡିୟମ୍ରେ ଆସନ୍ତାକାଲି ଭାରତ ଓମାନକୁ ଭେଟିବ। ପୂର୍ବରୁ ସୁପର 4 ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିବା ଭାରତ ଆସନ୍ତା ରବିବାର ଦିନ ପାକିସ୍ତାନ ବିପକ୍ଷରେ ପୁନର୍ବାର ମ୍ୟାଚ୍ ଖେଳିବାକୁ ଲକ୍ଷ୍ୟ ରଖିବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରଧାନମନ୍ତ୍ରୀ ନେପାଳ ପ୍ରତିପକ୍ଷଙ୍କ ସହ କଲେ ବାର୍ତ୍ତାଳାପ, କହିଲେ ଦେଶରେ ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ପାଇଁ ଭାରତର ଦୃଢ଼ ସମର୍ଥନ ରହିଛି। ବିହାର ଦିନିକିଆ ଗସ୍ତରେ ଯାଇଥିବା ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ପାଟନାଠାରେ ସାକ୍ଷାତ କଲେ ବିହାର ମୁଖ୍ୟମନ୍ତ୍ରୀ। ଦେଶରେ ଯୁବକମାନଙ୍କୁ କୁଶଳୀ କରିବା ପାଇଁ ସରକାରଙ୍କ ସହ ସହଭାଗିତା ଆଧାରରେ କାର୍ଯ୍ୟ କରିବାକୁ ଶିଳ୍ପପତିମାନଙ୍କୁ ଆହ୍ୱାନ କଲେ ଅର୍ଥମନ୍ତ୍ରୀ। ଏବଂ ଏସିଆ କପ୍ ଟି20 କ୍ରିକେଟ୍ରେ ଆବୁଧାବିଠାରେ ଆଜି ସନ୍ଧ୍ୟାରେ ଆଫଗାନିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।